ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଓଡ଼ିଶାର କଳା, ସାହିତ୍ୟ ଏବଂ ସଙ୍ଗୀତର ପ୍ରଚାର ଓ ପ୍ରସାର ଦିଗରେ ଡକ୍ଟର ମହତାବଙ୍କ ଅବଦାନ ଉଲ୍ଲେଖନୀୟ, କହିଲେ ରାଷ୍ଟ୍ରପତି. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତା ସୋମବାର ଦିନ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. 2022 ଓ 2023 ବର୍ଷ ପାଇଁ ଆସନ୍ତାକାଲି ପ୍ରଦାନ କରାଯିବ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର. ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶରେ 2 ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳିମାଡ଼ରେ 38 ଜଣଙ୍କର ମୃତ୍ୟୁ ଏବଂ ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ପର୍ଥଠାରେ ଖେଳାଯିବ. ଡକ୍ଟର ହରେକୃଷ୍ଣ ମହତାବ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. ନୂଆଦିଲ୍ଲୀରେ ଆଜି ଡକ୍ଟର ମହତାବଙ୍କ 125ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶାର କଳା, ସାହିତ୍ୟ ଏବଂ ସଙ୍ଗୀତ ପ୍ରଚାର ଓ ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା. ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା. ହୀରାକୁଦ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ଡକ୍ଟର ମହତାବଙ୍କ ନେତୃତ୍ୱର ଦକ୍ଷତା ଏବଂ ଜାତୀୟତାବାଦୀ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସମବାୟ ମନ୍ତ୍ରଣାଳୟ ସଚିବ ଡକ୍ଟର ଆଶିଷ କୁମାର ଭୁଟାନୀ କହିଛନ୍ତି, ଭାରତରେ ପ୍ରଥମଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି. 6 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସମସ୍ତଙ୍କ ସମୃଦ୍ଧିରେ ସମବାୟ. ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ. ଏହି ସମ୍ମିଳନୀରେ ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ ତୋବଗେ ଏବଂ ଫିଜିର ଉପପ୍ରଧାନମନ୍ତ୍ରୀ ମନୋୱା କାମିକେମିକା ଯୋଗଦେବେ ବୋଲି ଡକ୍ଟର ଭୁଟାନୀ ସୂଚନା ଦେଇଛନ୍ତି. ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମତଦାନ ହାର 65.11% ହୋଇଛି. ଗତ 30 ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି. ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗଡ଼ଚିରୋଲିରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା. ସେଠାରେ ନକ୍ସଲ କାର୍ଯ୍ୟକଳାପ ସତ୍ତ୍ୱେ ଭୋଟରମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ସଂଖ୍ୟାରେ ସାମିଲ ହୋଇଥିଲେ. ଆମ ମୁମ୍ବାଇ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ମାଓ ପ୍ରଭାବିତ ଭାମରାଗଡ଼ ଏବଂ ଏଟାପଲ୍ଲୀରେ ଏବେ ଶାନ୍ତି ଫେରିଆସିଥିବାରୁ ସେଠାରେ ମଧ୍ୟ ଅଧିକ ସଂଖ୍ୟାରେ ଭୋଟର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ. ସୂଚନାଯୋଗ୍ୟ, ଏକକ ପର୍ଯ୍ୟାୟରେ ମହାରାଷ୍ଟ୍ରର 288 ବିଧାନସଭା ଆସନ ଏବଂ ନାନ୍ଦେଡ୍ ଲୋକସଭା ଉପନିର୍ବାଚନ ଲାଗି ଗତକାଲି ମତଗ୍ରହଣ ହୋଇଥିଲା. 2022 ଓ 2023 ବର୍ଷ ପାଇଁ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଆସନ୍ତାକାଲି ପ୍ରଦାନ କରାଯିବ. ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ୍ ଏହି ପୁରସ୍କାର ପ୍ରଦାନ କରିବେ. ଏଥିପାଇଁ 82 ଜଣ ଯୁବ କଳାକାରଙ୍କୁ ମନୋନୀତ କରାଯାଇଛି. ସଙ୍ଗୀତ, ନୃତ୍ୟ, ନାଟକ, ଲୋକକଳା, ଆଦିବାସୀ କଳା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କଳା କ୍ଷେତ୍ରରେ ଯୁବ କଳାକାରଙ୍କୁ ଉତ୍ସାହିତ କରିବା ଏହି ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ. ପୁରସ୍କାର ବାବଦରେ ନଗଦ 25,000 ଟଙ୍କା, ଏକ ଫଳକ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ. ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗତ 2006 40 ବର୍ଷ ପର୍ଯ୍ୟନ୍ତ ଯୁବ କଳାକାରଙ୍କ ପାଇଁ ଏଭଳି ପୁରସ୍କାର ପ୍ରଦାନର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା. ଡିଜିଟାଲ୍ କ୍ଷେତ୍ରରେ ଉପଯୋଗୀ ବିଷୟବସ୍ତୁ ସହିତ ସମାଜର ସବୁବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂତନ ଓଟିଟି ପ୍ଲାଟଫର୍ମ ଆରମ୍ଭ କରାଯାଇଛି ବୋଲି ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି. ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ କାର୍ଯ୍ୟକ୍ଷମ ହେବାର ପରଦିନ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସେହଗଲ ଏହା କହିଛନ୍ତି. ସେ କହିଛନ୍ତି, ଏହି ପ୍ଲାଟଫର୍ମରେ ଦୂରଦର୍ଶନର ସମସ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ, ଏପରିକି ସାଂସ୍କୃତିକ ଐତିହ୍ୟ ଆଧାରିତ ଆଞ୍ଚଳିକ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଏହି ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି. ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ସବୁଠାରୁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟରେ ଏହି ପ୍ଲାଟଫର୍ମର ଆରମ୍ଭ କରାଯାଇଛି. ପ୍ରଥମ ପର୍ଯ୍ୟାୟରେ 10 ଭାଷାର ବିଷୟବସ୍ତୁକୁ ଏଥିରେ ସ୍ଥାନିତ କରାଯାଇଛି. ପର୍ଯ୍ୟାୟକ୍ରମେ ସମସ୍ତ ଭାଷା ଏବଂ ଉପଭାଷାର କାର୍ଯ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି. ଆକାଶବାଣୀରୁ ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶର ଉତ୍ତର ପଶ୍ଚିମାଞ୍ଚଳରେ ଦୁଇଟି ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳିଚାଳନା ଦ୍ୱାରା 38 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 29 ଜଣ ଆହତ ହୋଇଛନ୍ତି। ପ୍ରଦେଶର ମୁଖ୍ୟ ଶାସନ ସଚିବ ନଦିମ୍ ଅସଲାମ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କୁରମ୍ ଆଦିବାସୀ ଜିଲ୍ଲାରେ ଏହି ଗୁଳିକାଣ୍ଡ ଆଜି ଘଟିଛି। ଆହତଙ୍କ ସ୍ଥିତିକୁ ଦେଖିଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଯାତ୍ରୀବାହୀ ଗାଡ଼ି ପେଶୱାରରୁ ପାରାଚିନର ଏବଂ ଅନ୍ୟଟି ବିପରୀତ ଦିଗରୁ ଯାଉଥିବା ବେଳେ ସଶସ୍ତ ବ୍ୟକ୍ତି ଗାଡ଼ି ଦୁଇଟି ଉପରକୁ ଗୁଳିମାଡ଼ କରିଥିଲେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏକ ନୂତନ ନିର୍ବାଚନ ଆୟୋଗ ଗଠନ କରିଛନ୍ତି। ପୂର୍ବତନ ସଚିବ ଏଏମ୍ଏମ୍ ନାସିରୁଦ୍ଦିନ୍ଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସହ ଅନ୍ୟ 4 ଜଣଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ମଧ୍ୟ ମନୋନୀତ କରାଯାଇଛି। ଆସନ୍ତା 5 ବର୍ଷ ପାଇଁ ସେମାନେ ଏହି ଦାୟିତ୍ୱ ନିର୍ବାହ କରିବେ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶ ସମ୍ଭିଧାନର ଧାରା 118 ଉପଧାରା 1 ଅନୁଯାୟୀ ଏହି 5 ଜଣଙ୍କୁ ନିଯୁକ୍ତ କରିଛନ୍ତି। କ୍ୟାବିନେଟ୍ ବିଭାଗ ପକ୍ଷରୁ ମଧ୍ୟ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ଆୱାମି ଲିଗ୍ ସରକାରଙ୍କ ପତନର 1 ମାସ ପରେ ସେପ୍ଟେମ୍ବର 5 ତାରିଖରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ କାଜି ହବିବୁଲ୍ ଆୱଲ୍ଙ୍କ ସମେତ ନିର୍ବାଚନ ଆୟୋଗର 4 ଯାକ ସଦସ୍ୟ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ନୂତନ ନିର୍ବାଚନ ଆୟୋଗ ଗଠନ ଏବଂ ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 5 ନେପାଳ ଗସ୍ତରେ ଯାଇଛନ୍ତି। ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ଆମନ୍ତ୍ରଣ କ୍ରମେ ଜେନେରାଲ ଦ୍ୱିବେଦୀ ଏହି ଗସ୍ତରେ ଯାଇଛନ୍ତି। ତାଙ୍କ ସହ ପତ୍ନୀ ସୁନିତା ଦ୍ୱିବେଦୀଙ୍କ ସମେତ 5 ପ୍ରତିନିଧି ମଣ୍ଡଳୀ ନେପାଳ ଯାଇଛନ୍ତି। ସୂଚନାଯୋଗ୍ୟ, ସୁନିତା ଦ୍ୱିବେଦୀ ସେନା କର୍ମଚାରୀଙ୍କ ପତ୍ନୀ କଲ୍ୟାଣ ସଂଗଠନର ଅଧ୍ୟକ୍ଷା ଅଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜେନେରାଲ ଦ୍ୱିବେଦୀଙ୍କ ସହ ପ୍ରତିନିଧି ମଣ୍ଡଳୀଙ୍କୁ ନେପାଳ ସାମରିକ ଅପରେସନ ବିଭାଗର ମୁଖ୍ୟ ମେଜର ଜେନେରାଲ ପ୍ରେମ ଧୋଜ ଅଧିକାରୀ ସ୍ୱାଗତ କରିଥିଲେ। ପରେ ନେପାଳ ସେନା ମୁଖ୍ୟାଳୟଠାରେ ଜେନେରାଲ ଦ୍ୱିବେଦୀଙ୍କ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଜେନେରାଲ ଦ୍ୱିବେଦୀ ନେପାଳ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସାମରିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ସେନା ମୁଖ୍ୟାଳୟ ପରିସରରେ ଜେନେରାଲ ଦ୍ୱିବେଦୀ ଏକ ଚାରାରୋପଣ କରିଥିଲେ। ରାଜଧାନୀ କାଠମାଣ୍ଡୁଠାରେ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଜେନେରାଲ ଦ୍ୱିବେଦୀଙ୍କୁ ନେପାଳୀ ସେନାର ସମ୍ମାନଜନକ ଜେନେରାଲ ଉପାଧି ପ୍ରଦାନ କରିଥିଲେ। ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି, ଦେଶରେ ମାଛ ଉତ୍ପାଦନ କ୍ଷେତ୍ରରେ ଆଭ୍ୟନ୍ତରୀଣ ମାଛଧରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସାମୁଦ୍ରିକ ମାଛଧରା ଅପେକ୍ଷା ଏହା ଅଧିକ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ନୂଆଦିଲ୍ଲୀରେ ଆଜି ବିଶ୍ୱ ମତ୍ସ୍ୟ ଦିବସ ସମାରୋହରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂହ ମତ୍ସ୍ୟଚାଷ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ 5ମ ସାମୁଦ୍ରିକ ମତ୍ସ୍ୟଗଣନା କାର୍ଯ୍ୟକ୍ରମକୁ ଶ୍ରୀ ସିଂହ ଶୁଭାରମ୍ଭ କରିଥିଲେ। ଆଧାର ଭିତ୍ତିକ ଓଟିପି ଜରିଆରେ କର୍ମଚାରୀଙ୍କ ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ଘର ୟୁଏଏନ୍ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିବା ନିଯୁକ୍ତି ସଂକ୍ରାନ୍ତ ପ୍ରୋହାହନ ଯୋଜନାରେ ଅଧିକରୁ ଅଧିକ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଗୁରୁତ୍ୱ ଆରୋପ କରିଛି। ଏଥିପାଇଁ ନିଯୁକ୍ତିଦାତାଙ୍କ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରଣାଳୟ ଇପିଏଫ୍ଓକୁ କହିଛି। ପ୍ରଥମ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଆଧାର ଭିତ୍ତିକ ଓଟିପି ମାଧ୍ୟମରେ ୟୁଏଏନ୍ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହାପରେ ଅନ୍ୟ କର୍ମଚାରୀଙ୍କ ପାଇଁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଇପିଏଫ୍ଓର ଅନ୍ଲାଇନ୍ ବ୍ୟବସ୍ଥାକୁ ଏଥିପାଇଁ ଉପଯୋଗ କରିବାକୁ ନିଯୁକ୍ତିଦାତାଙ୍କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆର ପର୍ଥଠାରେ ଆରମ୍ଭ ହେବ। ଅପ୍ଟସ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:50ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଟ୍ରଫି ଅଧୀନରେ 5 ଟେଷ୍ଟ ମ୍ୟାଚ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଆସନ୍ତାକାଲିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ଅଧିନାୟକତ୍ୱ ଦାୟିତ୍ୱ ତୁଲାଇବେ। ଓଡ଼ିଶାର କଳା ସାହିତ୍ୟ ଏବଂ ସଙ୍ଗୀତର ପ୍ରଚାର ଓ ପ୍ରସାର ଦିଗରେ ଡକ୍ଟର ମହତାବଙ୍କ ଅବଦାନ ଉଲ୍ଲେଖନୀୟ କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତା ସୋମବାର ଦିନ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। 2022 ଓ 2023 ବର୍ଷ ପାଇଁ ଆସନ୍ତାକାଲି ପ୍ରଦାନ କରାଯିବ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଏବଂ ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ପର୍ଥଠାରେ ଖେଳାଯିବ। ସମ୍ବାଦ ଶେଷ କଲା।